ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। 2011-12 2022-23 ମସିହା ମଧ୍ୟରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ଭାରତ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ବଳିଦାନର ପର୍ବ ଇଦ୍ ଉଲ୍ ଜୁହା। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ମଧ୍ୟପ୍ରଦେଶକୁ ଆଜି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସୁନିଶ୍ଚିତ କରିଛନ୍ତି। ଏନ୍ଡିଏ ସରକାର ତାଙ୍କ କାର୍ଯ୍ୟକାଳର 11 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦି କହିଛନ୍ତି, ଦେଶର ପରିଶ୍ରମୀ କୃଷକମାନଙ୍କୁ ସେବା ଯୋଗାଇଦେବା ଲାଗି ସରକାରଙ୍କୁ ଏହା ସୁଯୋଗ ପ୍ରଦାନ କରିଛି। ଏହି 11 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକମାନଙ୍କ ଉନ୍ନତି ଏବଂ ସମୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି କ୍ଷେତ୍ରରେ ସାମଗ୍ରିକ ପରିବର୍ତ୍ତନକୁ ସୁନିଶ୍ଚିତ କରାଯାଇପାରିଛି। ମୃତ୍ତିକା, ସ୍ୱାସ୍ଥ୍ୟ ଏବଂ ଜଳସେଚନ ଆଦି ପ୍ରସଙ୍ଗକୁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହିସବୁ ପଦକ୍ଷେପ ଦ୍ୱାରା କୃଷକମାନେ ଉପକୃତ ହୋଇପାରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆଗାମୀ ଦିନରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ମଧ୍ୟଭାଗରେ କାନାଡ଼ାରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଯୋଗଦେବେ। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଗତକାଲି କାନାଡ଼ା ପ୍ରଧାନମନ୍ତ୍ରୀ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ। ସାମାଜିକ ଗଣମାଧ୍ୟମରେ କାନାଡ଼ା ନିର୍ବାଚନରେ ବିଜୟ ହାସଲ କରିଥିବା ମାର୍କ କାର୍ନିଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଭାରତ ଏବଂ କାନାଡ଼ା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ, ଯାହାଫଳରେ ବିଶ୍ୱର 2 ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ। ଏହାଦ୍ୱାରା ଉଭୟ ଦେଶର ଜନସାଧାରଣ ଉପକୃତ ହୋଇପାରିବେ। G7 ଶିଖର ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହେବ ବୋଲି ଶ୍ରୀ ମୋଦି ଆଶା ପୋଷଣ କରିଛନ୍ତି। ଏହି ସମ୍ମିଳନୀ କାନାଡ଼ାର କାନାନାରିସ୍କିଠାରେ ଚଳିତ ମାସ 15-17 ପର୍ଯ୍ୟନ୍ତ ଆୟୋଜିତ ହେବ। ଏ ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀରେ ଏକ ବୃହତ୍ ଅର୍ଥନୀତି ଭାବରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିବ। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତିକୁ ଆଧାର କରି ଗତ 10 ମଧ୍ୟରେ ଭାରତରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଗତ 11 ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନ କରାଯାଉଛି। ଆଜି ଆସନ୍ତୁ ଶୁଣିବା ଭାରତୀୟ କୃଷକଙ୍କ ସଶକ୍ତିକରଣ ସମ୍ପର୍କରେ। ଗତ 11 ବର୍ଷ ମଧ୍ୟରେ ଭାରତରେ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ବିଶ୍ୱ ବଜାର ତକ୍ ପଦକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରରେ ବ୍ୟାପକ ପ୍ରଗତି ହାସଲ ହୋଇପାରିଛି। କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ବଜେଟ୍ ଆବଣ୍ଟନ ପରିମାଣ 5 ଗୁଣ ବୃଦ୍ଧି କରିଛନ୍ତି। 2013-14 ମସିହାରେ ବଜେଟ୍ ଆବଣ୍ଟନ ପରିମାଣ 28,000 କୋଟି ଟଙ୍କା ଥିବାବେଳେ 2024-25 ମସିହାରେ ଏହାର ପରିମାଣ 1.37 ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ପରିମାଣ ମଧ୍ୟ ଆଖିଦୃଶ୍ୟ ହୋଇଥିଲା। ପିଏମ୍ କିଷାନ ଯୋଜନା ମାଧ୍ୟମରେ 11 କୋଟି କୃଷକ ପ୍ରତ୍ୟକ୍ଷ ଭାବେ 3.7 ଲକ୍ଷ କୋଟି ଟଙ୍କା ପାଇଛନ୍ତି। ସେହିପରି କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ଋଣ ପରିମାଣ 10 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରାୟ 20 କୋଟି କୃଷକ ଲାଭବାନ ହେବା ସହ 1.75 ଲକ୍ଷ କୋଟି ଟଙ୍କା କୃଷି ବୀମା କରିପାରିଛନ୍ତି। ଗହମ, ଧାନ, ଡାଲି ଏବଂ ତୈଳବୀଜ ଫସଲରେ ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରାଯାଇଛି। ସେହିପରି ପିଏମ୍ କୁସୁମ ଯୋଜନା ମାଧ୍ୟମରେ ସୌର ପମ୍ପ ଏବଂ ପ୍ରାକୃତିକ ଚାଷ ଅଭିଯାନକୁ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ କରାଯାଇପାରିଛି। ପିଏମ୍ କୃଷି ସିଞ୍ଚାଇ ଯୋଜନା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ ଜଳସେଚନ ଏବଂ ମୃତ୍ତିକା ଉତ୍ପାଦକତା ବୃଦ୍ଧି କରାଯାଇଛି। ବୈଜ୍ଞାନିକ ଏବଂ ଅତ୍ୟାଧୁନିକ କୃଷି ଉପକରଣ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରାଯାଇଛି। କେନ୍ଦ୍ର ସରକାର କୃଷିଭିତ୍ତିକ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦୁଗ୍ଧ ଉତ୍ପାଦନରେ 63%ରୁ ଉର୍ଦ୍ଧ୍ୱ ବୃଦ୍ଧି ଘଟିଛି। ସମଗ୍ର ବିଶ୍ୱରେ ଭାରତ ଦୁଗ୍ଧ ଓ ପଶୁପାଳନ କ୍ଷେତ୍ରରେ ଶୀର୍ଷସ୍ଥାନ ହାସଲ କରିପାରିଛି। ସେହିପରି ଗତ 10 ବର୍ଷ ମଧ୍ୟରେ ଭାରତ ପାଖାପାଖି 2 ଗୁଣ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଛି। ଭାରତର କୃଷକ ଆଜି କେବଳ ଏକ ଉତ୍ପାଦକ ଭାବେ ପରିଚୟ ହାସଲ କରିନି, ବରଂ ଜାତୀୟ ଅଭିବୃଦ୍ଧିର ସଞ୍ଚାଳକ ହୋଇପାରିଛି। ଭାରତ 2011-12 2022-23 ମଧ୍ୟରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏହି ସମୟ ମଧ୍ୟରେ ଦେଶର 26 କୋଟି 90 ଲକ୍ଷରୁ ଅଧିକ ଲୋକ ଅତି ଗରିବ ଶ୍ରେଣୀରୁ ଉପରକୁ ଉଠିଛନ୍ତି। ସଦ୍ୟତମ ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ 2011-12 ମସିହାରେ ଏହି ହାର 27.1% ଥିବାବେଳେ 2022-23 ଏହା 5.3%କୁ ହ୍ରାସ ପାଇଛି। ସେହିପରି 2011-12 ମସିହାରେ 344.47 ନିୟୁତ ଲୋକ ଅତି ଗରିବ ଥିବାବେଳେ 2022-23 ମସିହାରେ ଏହି ସଂଖ୍ୟା 75.24 ନିୟୁତକୁ ହ୍ରାସ ପାଇଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ଏହା ସବୁଠାରୁ ଅଧିକ ରହିଛି। ଏହି ରାଜ୍ୟଗୁଡ଼ିକରେ ମିଳିତ ଭାବେ 2011-12 ମସିହାରେ ଦାରିଦ୍ର୍ୟ ସୀମାହାରର 65% ଲୋକ ବସବାସ କରିଥିଲେ। ଗତ 10 ବର୍ଷ ମଧ୍ୟରେ ଏହି ଲୋକସଂଖ୍ୟା ମଧ୍ୟରୁ 2/3 ଅତି ଗରିବ ଶ୍ରେଣୀରୁ ଉର୍ଦ୍ଧ୍ୱକୁ ଉଠିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ତୁଳନାତ୍ମକ ଭାବରେ ବର୍ଣ୍ଣନା କଲେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର 18.4%ରୁ 2.8%କୁ ଏବଂ ସହରାଞ୍ଚଳରେ 10.7%ରୁ ମାତ୍ର 1.1%କୁ ଗତ 11 ବର୍ଷ ମଧ୍ୟରେ ହ୍ରାସ ପାଇଛି। ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଦ୍ୱାରା ଏହି ସଫଳତା ହାସଲ ହୋଇଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ବିଭିନ୍ନ ଭାଗରେ ଆଜି ବଳିଦାନର ପର୍ବ ଇଦ୍ ଉ ଜୁହା ପାଳନ କରାଯାଇଛି। ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାହରେ ସ୍ୱତନ୍ତ୍ର ନମାଜ ପାଠ କରାଯାଉଛି। ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁର ମସ୍ଜିଦ୍ ଏବଂ ସାହି ଇଦ୍ଗାହରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଈଶ୍ୱରଙ୍କ ଆଦେଶକ୍ରମେ ହଜରତ ଇବ୍ରାହିମ୍ ତାଙ୍କର ଏକମାତ୍ର ପୁତ୍ରକୁ ବଳିଦାନ ଦେଇଥିବା ଘଟଣାକୁ ସ୍କରଣପୂର୍ବକ ଇଦ୍ ଉ ଜୁହା ପାଳନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ଏହି ପର୍ବକୁ ବଳିଦାନ, ବିଶ୍ୱାସ ଏବଂ ମାନବିକ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍ତି। ସେ କହିଛନ୍ତି ଏହି ପର୍ବ ସମାଜରେ ଏକତା, ସ୍ନେହ ଏବଂ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ଏହି ମୂଲ୍ୟବୋଧକୁ ଗ୍ରହଣ କରି ଏକ ସ୍ୱତନ୍ତ୍ର ସମାଜ ଗଠନ ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଏହି ପର୍ବ ସମସ୍ତଙ୍କୁ ବଳିଦାନ ସମ୍ପର୍କରେ ମନେ ପକାଇଥାଏ। ଏହି ପର୍ବ ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଗଣତାନ୍ତ୍ରିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଶୁଭେଚ୍ଛା ଜଣାଇ ସମାଜରେ ଶାନ୍ତି ଏବଂ ସଂହତିକୁ ସୁଦୃଢ଼ କରିବା ଦିଗରେ ଏହି ପର୍ବ ପ୍ରୋତ୍ସାହିତ କରିଥାଏ ବୋଲି କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଇଦ୍ ଉଦ୍ ଜୁହା ଅବସରରେ ଶୁଭେଚ୍ଛା ଜଣାଇ ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ବିକାଶର ବାର୍ତ୍ତା ଦେଉ ବୋଲି କାମନା କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ସେହୋର ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି। ସେ ଆଜି ଅପରାହ୍ନରେ ସେହୋର ଏବଂ ଇଚ୍ଛାୱରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଶ୍ରୀ ଚୌହାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ସେଠାରେ 51 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଇଚ୍ଛାୱଠାରେ ଶ୍ରୀ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଉଦ୍ବୋଧନ ଦେବା ସହ ଭାଉଖେଡ଼ିସ୍ଥିତ କିଷାନ ଚୌପାଲ୍ଠାରେ କୃଷକମାନଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ୟୁକ୍ରେନ୍ର ଖାର୍କିଭ୍ ସହର ଉପରେ ରୁଷିଆର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଏହା ରୁଷିଆର ବଡ଼ ଆକ୍ରମଣ ବୋଲି କୁହାଯାଇଛି। କ୍ଷେପଣାସ୍ତ୍ର ଆକ୍ରମଣରେ 18 ଆପାର୍ଟମେଣ୍ଟ ଏବଂ 13 ଘର ନଷ୍ଟ ହୋଇଥିବା ସୂଚନା ମିଳିଛି। ରୁଷିଆ ପକ୍ଷରୁ 48 ଡ୍ରୋନ୍, 2 କ୍ଷେପଣାସ୍ତ୍ର ଏବଂ 4 ବିମାନରୁ ବୋମା ଆକ୍ରମଣ କରାଯାଇଥିଲା। ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର 3 ବର୍ଷ ପଦାର୍ପଣ କରିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି ପ୍ରବଳ ଗ୍ରୀଷ୍ମ ବିପତ୍ତି ପରିଚାଳନାର ମୁକାବିଲା ନିମନ୍ତେ ଭାରତ ପକ୍ଷରୁ ସୁଚିନ୍ତିତ ଏବଂ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜେନେଭାଠାରେ ପ୍ରବଳ ଗ୍ରୀଷ୍ମ ବିପତ୍ତି ପରିଚାଳନାର ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ ମିଶ୍ର କହିଛନ୍ତି ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିରତା, ପରିବେଶଗତ ସନ୍ତୁଳନତାରେ ବିପଦ ସୃଷ୍ଟି ହୋଇଥାଏ। ଭାରତ ବିପର୍ଯ୍ୟୟ ବିପଦ ହ୍ରାସ ୟୁଏନ୍ଡିଆର୍ଆର୍ ନିମନ୍ତେ ଜାତିସଂଘ କାର୍ଯ୍ୟାଳୟକୁ ସ୍ୱାଗତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। 2011-12ରୁ 2022-23 ମସିହା ମଧ୍ୟରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ଭାରତ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ବଳିଦାନର ପର୍ବ ଇଦ୍ ଉଦ୍ ଜୁହା। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ମଧ୍ୟପ୍ରଦେଶକୁ ଆଜି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ। ସମ୍ବାଦ ଶେଷ ହେଲା।